ମୋ ନାଁ ରଞ୍ଜିତା ଜେନା, ମୁଁ 66 ୱାର୍ଡର ଶୋକବିହାରରୁ କହୁଛି। ଆମର ଏଠି ଆଗରୁ ଡ୍ରେନ୍ର ଅସୁବିଧା ରହୁଥିଲା, ଡ୍ରେନ୍ର ଅଳିଆ ଆବର୍ଜନା ଗଦା ହେଇକିରି ପାଣି ଜମା ହେଇକିରି ଘର ଭିତରେ ବସିଥିଲା। ଆମେ ଜନହିତ ବାଣୀରେ କମ୍ପ୍ଲେନ୍ କରିଥିଲୁ, ସେ ଆମ କଥା ରଖିକିରି ତା କିଛି ଦିନ ପରେ ଆସିକିରି ଡ୍ରେନ୍ ସଫା କରିଥିଲେ, ଡ୍ରେନ୍ ପୁରା ନିଟ୍ ଆଣ୍ଡ କ୍ଲିନ୍ କରିଥିଲେ। ଆଉ କିଛି ଏବେ ଆଉ କିଛି ଅସୁବିଧା ନାହିଁ, ଆମେ ବହୁତ ଖୁସି ଅଛୁ। ତା ସହିତ ଯୋଉ ଡ୍ରେନ୍ଟା ହେଇଛି ତା ଉପରେ ଯଦି ସେମାନେ କଭରିଂ ବି କରିଦିଅନ୍ତେ, ତାହେଲେ ମଶା ମାଛି ଯୋଉ ହଉଛନ୍ତି, ଏବେ ବର୍ଷା ଦିନ ଆସିଲା ଡେଙ୍ଗୁ ସମସ୍ୟା ଲାଗିକି ରହିବ, ତାହେଲେ ଟିକେ ଭଲ ହବ, ଆମେ ଆହୁରି ଟିକେ ନିରାପଦ ରହିପାରିବୁ।